ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନର କାର୍ଯ୍ୟସତ୍ତାବଳୀକୁ ମିଳିଲା ମଞ୍ଜୁରୀ। ବାତ୍ୟା ମନ୍ଥା ଆଜି ରାତି ସୁଦ୍ଧା ସ୍ଥଳଭାଗ ଛୁଇଁବା ସମ୍ଭାବନା। ରାଜ୍ୟରେ ପ୍ରଭାବିତ ହେବାକୁ ଥିବା 8 ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି। ବାତ୍ୟା ପରବର୍ତ୍ତୀ ସମୟରେ ଫସଲ କ୍ଷୟକ୍ଷତି ସହାୟତା ପ୍ରଦାନକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଏବଂ ଦୁର୍ନୀତି ବିରୋଧରେ ଲଢ଼ିବା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ କହିଲେ ମୁଖ୍ୟମନ୍ତ୍ରୀ। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ କାର୍ଯ୍ୟ ସତ୍ତାବଳୀକୁ ମଞ୍ଜୁରୀ ମିଳିଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, କମିଶନ ଗଠନ ହେବା ଦିନଠାରୁ 18 ମଧ୍ୟରେ ଏହାର ସୁପାରିଶ ସରକାରଙ୍କ ପାଖରେ ଦାଖଲ କରିବ। ଜଣେ ଅଧ୍ୟକ୍ଷ, ଅସ୍ଥାୟୀ ସଦସ୍ୟ ଏବଂ ସଦସ୍ୟ ସଚିବଙ୍କୁ ନେଇ ଏହି ବେତନ କମିଶନ ଗଠନ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଏବଂ ଅନ୍ୟାନ୍ୟ ସୁବିଧା ନେଇ ସୁପାରିଶ କରିବାକୁ ସରକାର ଗତ ଜାନୁଆରୀ ମାସରେ ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ ଗଠନ ନେଇ ଘୋଷଣା କରିଥିଲେ। ଚଳିତ ବର୍ଷ ରବି ଋତୁ ପାଇଁ ଫସ୍ଫେଟ୍ ଏବଂ ପଟାସ ସାର ଉପରେ ପୋଷକତତ୍ତ୍ୱ ଆଧାରିତ ରିହାତି ପ୍ରଦାନକୁ କ୍ୟାବିନେଟ୍ ମଞ୍ଜୁରୀ ମଧ୍ୟ ପ୍ରଦାନ କରିଛି। ଚଳିତ ମାସ ପହିଲାରୁ ଆସନ୍ତା ମାର୍ଚ୍ଚ ମାସ 31 ତାରିଖ ପର୍ଯ୍ୟନ୍ତ ଏହି ରିହାତି ଲାଗୁ ହେବ। ଦକ୍ଷିଣ ପଶ୍ଚିମ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ବାତ୍ୟା ମୁନ୍ଥା କାକିନାଡ଼ାଠାରୁ 150 କିଲୋମିଟର ଏବଂ ଗୋପାଳପୁରଠାରୁ 480 କିଲୋମିଟର ଦୂରରେ ରହିଛି। ଘଣ୍ଟା ପ୍ରତି 12 କିଲୋମିଟର ବେଗରେ ଏହା ଗତି କରୁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
ଆଜି ରାତି ସୁଦ୍ଧା ଆନ୍ଧ୍ରପ୍ରଦେଶର ମଛଲିପଟନମ୍ ଏବଂ କଳିଙ୍ଗପଟନମ୍ ମଧ୍ୟରେ କାକିନାଡ଼ା ନିକଟରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ସର୍ବାଧିକ 90-110 କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି ବାତ୍ୟା ସମ୍ପର୍କରେ କହିଛନ୍ତି,
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଗୋଟିଏ ସିଭିୟର ସାଇକ୍ଲୋନ କିମ୍ବା ଭୟଙ୍କର ବାତ୍ୟା ରହିଛି, ଯେଉଁଟାକି ଲାଷ୍ଟ 6 ଆୱାର୍ସରେ ଗତ 6 ଘଣ୍ଟାରେ 15 କିଲୋମିଟର ପର ଆୱାର ଗତି କରିଛି। ଏହା ଉତ୍ତରୋତ୍ତର ପଶ୍ଚିମ ଦିଗକୁ ଗତି କରି ଆଜି ସନ୍ଧ୍ୟାବେଳେ କିମ୍ବା ରାତ୍ରି ସମୟରେ କାକିନାଡ଼ା ପାଖାପାଖି ମଛଲିପାଟନମ୍ ଏବଂ କଳିଙ୍ଗପାଟନମ୍ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଗତି କରିବ।
ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ଜାରି ରହିଛି। ଏହିସବୁ ଜିଲ୍ଲାରେ 3 ଦିନ ପାଇଁ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ସେହିପରି ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତାକାଲି ପର୍ଯ୍ୟନ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖାଯାଇଛି। ଏହାସହ କଟକ ଓ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ବାତ୍ୟାର ପ୍ରଭାବରେ ବର୍ଷା ଜାରି ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ବାତ୍ୟା ମୁନ୍ଥାର ମୁକାବିଲା ଏବଂ ପ୍ରସ୍ତୁତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରି କହିଛନ୍ତି, ବାତ୍ୟା ସମୟରେ ଶୂନ୍ୟ ମୃତ୍ୟୁ ଉପରେ ଗୁରୁତ୍ୱ ଦିଆଯାଉଛି। ପ୍ରଭାବିତ 8 ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 11,396 ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଆବଶ୍ୟକ ସ୍ଥଳେ ଆଉ 30,594 ଜଣଙ୍କୁ ସ୍ଥାନାନ୍ତର କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ବାତ୍ୟା ଓ ଏହାର ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ପାଇଁ ମୋଟ 123 ଅଗ୍ନିଶମ ଦଳ, 30 ଓଡ୍ରାଫ୍ ଓ 5 ଏନ୍ଡିଆର୍ଏଫ୍ ଦଳ ମୁତୟନ କରାଯାଇଛି। ବାତ୍ୟା ପରେ ତୁରନ୍ତ ଫସଲ କ୍ଷୟକ୍ଷତି ଆକଳନ କରି ଚାଷୀମାନଙ୍କୁ ସହାୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବାତ୍ୟା ମୁନ୍ଥା ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି,
ରନ୍ଧନ ଖାଦ୍ୟଠାରୁ ଆରମ୍ଭ କରି ଶୁଖିଲା ଖାଦ୍ୟ ପର୍ଯ୍ୟନ୍ତ ଯାହା ଯାହା ଯେଉଁଠି ଆବଶ୍ୟକତା ଅଛି ତାକୁ କରିବା ପାଇଁ ଆମର ସରକାର ସମ୍ପୂର୍ଣ୍ଣ ଭାବରେ ସଜାଗ ଅଛନ୍ତି।
ବାତ୍ୟା ମନ୍ଥାର ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ ସେବାକୁ ସୁନିଶ୍ଚିତ କରିବା ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କ୍ଷେତ୍ରସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ର, ଆରୋଗ୍ୟ ମନ୍ଦିର, ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମେଡିକାଲ କଲେଜ ଓ ହସ୍କିଟାଲଗୁଡ଼ିକରେ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କରେ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯାଇଛି। ବର୍ଷା ପାଇଁ ସମ୍ଭାବ୍ୟ ଜଳ ଓ ଜୀବବାହିତ ରୋଗର ନିରାକରଣ ନିମନ୍ତେ ଔଷଧ ମହଜୁଦ ରଖାଯିବା ସହ ସଚେତନତା ପ୍ରସାରଣର ବ୍ୟବସ୍ଥା କରାଯାଇଛି। ବାତ୍ୟା ସମ୍ପର୍କରେ ରେଳଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଭାସୀ ମାଧ୍ୟମରେ ସମୀକ୍ଷା କରିଥିଲେ। ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ 42ଟି ଟ୍ରେନ୍କୁ ବାତିଲ କରାଯାଇଥିବା ବେଳେ 2ଟି ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଛି। ଅନ୍ୟପକ୍ଷରେ 8ଟି ଟ୍ରେନ୍ର ସମୟ ପୁନଃ ନିର୍ଦ୍ଧାରଣ କରାଯାଇଛି। ବାତ୍ୟା ମନ୍ଥା ଅଧିକ ଘନୀଭୂତ ହେଉଥିବାରୁ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାର 6,000 ଲୋକଙ୍କୁ ସ୍ଥାନାନ୍ତର ପାଇଁ ଚିହ୍ନଟ କରାଯାଇଥିବା ବେଳେ ଗୁଣପୁରରେ ପୁଟାସିଂ ଅଞ୍ଚଳର 3ଟି ବସ୍ତିର 73 ଜଣ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି ବୋଲି ଆମ ସମ୍ବାଦଦାତା କହିଛନ୍ତି। ବାତ୍ୟା ମନ୍ଥା ସମ୍ପର୍କରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ କହିଛନ୍ତି,
ଆମର ସବୁ ବ୍ଲକ୍ସରେ ସବୁ ମେସିନରୀ ରେଡି ଅଛି। ଲ୍ୟାଣ୍ଡସ୍ଲାଇଡ୍ ଆଉ ଗଛ ଯୋଉ ଖସୁଛି ସେଇଟା ଆମ ପାଇଁ ଟିକେ ଚିନ୍ତାର ବିଷୟ। ସବୁ ସେନ୍ସିଟିଭ୍ ଏରିଆ ଯାହା ଅଛି ସେଟାକୁ ଚିହ୍ନଟ କରାହଉଛି। ସବୁ ତହସିଲ ସେନ୍ସିଟିଭ୍ ବସ୍ତି ତାଙ୍କୁ କୋଉଠି ରିହାବିଲିଟେଟ୍ କରିବ, ତାଙ୍କୁ କୋଉଟା ସେଲ୍ଟର ଟ୍ୟାଗ୍ କରିବ, ସବୁ ସେ ଏକ୍ସରସାଇଜ୍ ପୁରା ହେଇଛି। ଯଦି କିଛି ହେଲା ଆମକୁ ଲାଗିଲା କି ଲ୍ୟାଣ୍ଡସ୍ଲାଇଡ୍ କୋଉଠି ହେଉଛି, ୱିଦିନ୍ 2-3 hours ସେଥିରେ ମେସିନ୍ ପହଞ୍ଚିକିରି ତାକୁ କ୍ଲିୟର କରିବାର ଆମର ଚେଷ୍ଟା ଅଛି। ଗଛ ଯଦି କୋଉଠି ଖସିଲା, ଇଲେକ୍ଟ୍ରିକ୍ ଲାଇନ୍ ଯଦି ଟ୍ରିପ୍ ହେଲା, ଫାୟାର TPSODL ସମସ୍ତଙ୍କୁ କୁହାଯାଇଛି। ଆମର ଏକ୍ସଟ୍ରା ତୈନାତି ହିସାବରେ ଅଲରେଡି ଗୋଟେ ଓଡ୍ରାଫ୍ ଟିମ୍ ଥିଲା, ଆଉ 3ଟା ଓଡ୍ରାଫ୍ ଟିମ୍ ଆସିସାରିଛି।
ବାତ୍ୟା ମନ୍ଥାର ପ୍ରଭାବରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ଯାତ୍ରୀମାନଙ୍କୁ ନ ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏ ସମ୍ପର୍କରେ ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ କହିଛନ୍ତି,
ଜିଲ୍ଲାରେ ଆଜି ତୁହା କୁତୁହା ବର୍ଷା ଲାଗି ରହିଥିଲା ବେଳେ ଜିଲ୍ଲାର 8ଟି ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ଚାଷ ଜମିରେ ମଧ୍ୟ ପାଣି ପଶି ଯାଇଥିବା ଲକ୍ଷ୍ୟ କରାଯାଉଛି। ଅନ୍ୟପକ୍ଷରେ ଏହି ବର୍ଷା ଏଭଳି ଲାଗି ରହିଲେ ଜିଲ୍ଲାର ଧାନ ଏବଂ ଅନ୍ୟ ପନିପରିବା ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି।
ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ମନ୍ଥାର ମୁକାବିଲା ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳ, ସ୍କୁଲ ଗୃହ ଏବଂ କମ୍ୟୁନିଟି ହଲ୍କୁ ବର୍ତ୍ତମାନ ସୁଦ୍ଧା 10,000 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମ ଜିଲ୍ଲାରେ ବାତ୍ୟା ମନ୍ଥା ପ୍ରଭାବରେ ବର୍ଷା ଲାଗି ରହିଛି। ଜିଲ୍ଲାରେ 46 mm ବର୍ଷା ରେକର୍ଡ କରାଯାଇଥିବା ବେଳେ ପାତ୍ରପୁର ଓ ଚିକିଟି ବ୍ଲକରେ ସର୍ବାଧିକ 100 mm ଅଧିକ ବର୍ଷା ହୋଇଛି। କୋରାପୁଟ ଜିଲ୍ଲାର ନାରାୟଣମାଟନା, ବନ୍ଧୁଗାଁ, ପୋଟାଙ୍ଗୀ, ନନ୍ଦପୁର, ସେମିଳିଗୁଡ଼ା ଓ ଜୟପୁର ଅଞ୍ଚଳରେ ବାତ୍ୟାର ତୀବ୍ରତା ବଢ଼ିବାରେ ଲାଗିଛି। ବାତ୍ୟା ମନ୍ଥା ସମ୍ପର୍କରେ କୋରାପୁଟ ସମ୍ବାଦଦାତା ଅକ୍ଷୟ କୁମାର ମିଶ୍ର କହିଛନ୍ତି,
କୋରାପୁଟ ଜିଲ୍ଲାରେ ଘୂର୍ଣ୍ଣିବାତ୍ୟା ମନ୍ଥାର ପ୍ରଭାବରେ ଜିଲ୍ଲାର ସାଧାରଣ ଜୀବନ ବିପଦସ୍ତ ହୋଇପଡ଼ିଛି। ଜୋର ବର୍ଷା ସହିତ ପବନ ବହି ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ପ୍ରଭାବିତ କରିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାପାଳ ବରିଷ୍ଠ ଅଧିକାରୀମାନଙ୍କ ସହିତ ଏକ ସମୀକ୍ଷା ବୈଠକ କରିଥିଲେ। କୋରାପୁଟଠାରେ NDRF ଗୋଟିଏ ଟିମ୍ ଏବଂ 4ଟି ଓଡ୍ରାଫ୍ ଟିମ୍ ପହଞ୍ଚିଛନ୍ତି। ଜରୁରୀକାଳୀନ ସ୍ଥିତି ପାଇଁ 3ଟି ଓଡ୍ରାଫ୍ ଟିମ୍ କୋରାପୁଟରେ ରିଜର୍ଭ ରହିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଗତ 24 ଘଣ୍ଟା ମଧ୍ୟରେ ପଟାଙ୍ଗୀରେ ସର୍ବାଧିକ ପ୍ରାୟ 45 mm ବର୍ଷା ରେକର୍ଡ କରାଯାଇଛି।
ବାତ୍ୟା ମନ୍ଥାର ମୁକାବିଲା ପାଇଁ ସରକାରୀ ସ୍ତରରେ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକମାନଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦିଆଯାଇଛି। ଆଞ୍ଚଳିକ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଦୁର୍ନୀତି ବିରୋଧରେ ଲଢ଼ିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ 2025 କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଦୁର୍ନୀତି ରୋକିବା ପାଇଁ ଏକାଧିକ ଆଧୁନିକ ଜ୍ଞାନକୌଶଳ ଉପଯୋଗ କରାଯାଇଛି। ମାନବ ହସ୍ତକ୍ଷେପକୁ ଦୂର କରି ଜନଧନ ଆଧାର ଏବଂ ମୋବାଇଲ ଏକତ୍ରୀକରଣରେ ଜାମ୍ ବ୍ୟବସ୍ଥା ହିତାଧିକାରୀମାନଙ୍କ ପାଇଁ କାର୍ଯ୍ୟକାରୀ କରାଯାଇଛି। ଏହି ବ୍ୟବସ୍ଥାରେ ସ୍ୱଚ୍ଛତାର ସହ ବିଭିନ୍ନ ପ୍ରଶାସନିକ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉପସ୍ଥିତ ଅଧିକାରୀମାନଙ୍କୁ ସଚ୍ଚୋଟତା ଓ ସାଧୁତାର ଶପଥପାଠ କରାଇଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗର ଉତ୍ତରାଞ୍ଚଳର ଉପନିର୍ଦ୍ଦେଶିକା କଲ୍ୟାଣୀ ଦାସ ଆଜି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟ ସହିତ ବୌଦ୍ଧ ଜିଲ୍ଲାର ପାଠାଗାର ପରିଦର୍ଶନ କରିଛନ୍ତି। ଜିଲ୍ଲା ପାଠାଗାରକୁ ଆସିଥିବା ପାଠକ ପାଠିକାମାନଙ୍କ ବିଭିନ୍ନ ସୁବିଧା ଓ ଅସୁବିଧା ସମ୍ପର୍କରେ ଶ୍ରୀମତୀ ଦାସ ପଚାରି ବୁଝିଥିଲେ। ନୟାଗଡ଼ ଜିଲ୍ଲା ଶରଣକୁଳ ଲଡ଼ୁବାବା ମନ୍ଦିର ପରିସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସରେ ଚାଲିଥିବା ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ପୁଲିସ୍ ଓ ଶରଣକୁଳ ପୁଲିସ୍ର ମିଳିତ ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜନସାଧାରଣ ସାଇବର ସୁରକ୍ଷାକୁ ପ୍ରାଥମିକତା ଓ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦିଆଯାଇଛି। ଯାଜପୁର ସଂସ୍କୃତି ଭବନ ପରିସରରେ ଏହି ସମ୍ପର୍କିତ ସଭା ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସାଇବର ଅପରାଧକୁ ପ୍ରତିହତ କରିବା ପାଇଁ ସମାଜର ସବୁ ସ୍ତରରେ ଜନସଚେତନତା ଓ ଶିକ୍ଷାର ବିସ୍ତାର ଉପରେ ସଭାରେ ଗୁରୁତ୍ୱାରୋପ କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନର କାର୍ଯ୍ୟ ସର୍ତ୍ତାବଳୀକୁ ମିଳିଲା ମଞ୍ଜୁରୀ। ବାତ୍ୟା ମନ୍ଥା ଆଜି ରାତି ସୁଦ୍ଧା ସ୍ଥଳଭାଗ ଛୁଇଁବା ସମ୍ଭାବନା। ରାଜ୍ୟରେ ପ୍ରଭାବିତ ହେବାକୁ ଥିବା 8ଟି ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି। ବାତ୍ୟା ପରବର୍ତ୍ତୀ ସମୟରେ ଫସଲ କ୍ଷୟକ୍ଷତି ସହାୟତା ପ୍ରଦାନକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଏବଂ ଦୁର୍ନୀତି ବିରୋଧରେ ଲଢ଼ିବା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ କହିଲେ ମୁଖ୍ୟମନ୍ତ୍ରୀ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।